వాసుదేవాయ. శ్రీమద్ భాగవతం దశమ స్కంధ 56వ అధ్యాయ శ్లోక 26. శిశుకు వాచ జానిత్వా సర్వభూతానాం ఓజసో బలం విష్ణు పురాణ పురుషం నవజోవన్ మధురం. తెను 55వ అధ్యాయ ఆమె ఆలోచనా కడితే కమిది ବିବାହ ରୁକ୍ମିଣୀଙ୍କୁ ବିବାହ ଭଗବାନଙ୍କର ରୁକ୍ମିଣୀ ବିବାହ ତା ସହିତ ଯେଉଁ ପ୍ରଦ୍ୟୁମ୍ନ ଜନ୍ମ ହେଇଥିଲେ କେମିତି ସମ୍ବରାସୁରକୁ ହତ୍ୟା କରି ସେ ପୁଣି ଫେରିଥିଲେ ନାଇଁ କି. ତେଣୁ ଏ 56 ଅଧ୍ୟାୟରେ ଏ ଅଧ୍ୟାୟରେ ଶିଷ୍ୟ କହୁଛି ସେମତକୁ ଉପାଖ୍ୟାନ ଗୋଟେ ଥରେ ଭଗବାନ ତାଙ୍କର ଦ୍ୱାରକାରେ ବେଶୀ ତାଙ୍କର ପାର୍ଷଦମାନଙ୍କ ସହିତ ସେ ପୋଷାକ ଖେଳୁଛନ୍ତି. ତେଣୁ ଏହି ସମୟରେ ଜଣେ ବହୁତ ବ୍ୟକ୍ତି ଦେଖିଲେ ତାଙ୍କର ଶରୀରରୁ ଜ୍ୟୋତି ନିର୍ଗତ ହେଉଛି, ତାକୁ ଦେଖି ଦ୍ୱାରକାବାସୀମାନେ ଭାବିଲେ ବୋଧେ ସୂର୍ଯ୍ୟଦେବ ଆସୁଛନ୍ତି ଭଗବାନଙ୍କୁ ଦର୍ଶନ କରିବା ପାଇଁ, ସମସ୍ତ ଦେବତାମାନେ ଆସନ୍ତି. ତେଣୁ ସେ ଭଗବାନ ପାଖକୁ ଯାଇ ତାଙ୍କୁ ନିବେଦନ କଲେ, ହେ ପ୍ରଭୁ, ଏ ଦ୍ୱାରକାଧୀଶ, ଏ କମଳନୟନ, ଏଭଳି ଭାବରେ ଅନେକ ତାଙ୍କୁ ସମ୍ବୋଧନ କରି ତାଙ୍କୁ ପ୍ରାର୍ଥନା କରି ତାଙ୍କୁ କହିଲେ, ପ୍ରଭୁ ଆପଣଙ୍କୁ ଦର୍ଶନ କରିବା ପାଇଁ ଆସୁଛନ୍ତି, ସବିତା ଆସୁଛନ୍ତି, ଭଗବାନ ସୂର୍ଯ୍ୟଦେବ ଆସୁଛନ୍ତି, କିନ୍ତୁ ପ୍ରକୃତରେ ସେ କହୁଛନ୍ତି ନାରାୟଣ ନମସ୍ତେ ସ୍ତୁ ଶଙ୍ଖ ଚକ୍ର ଗଦାଧର ଦାମୋଦର ଅରବିନ୍ଦାକ୍ଷ ଗୋବିନ୍ଦ ଯଦୁନନ୍ଦନ. ଏଇଭଳି ଭାବରେ ଭଗବାନଙ୍କୁ ସମ୍ବୋଧନ କରି ପ୍ରାର୍ଥନା କରି ସେମାନେ କହିଲେ, ଭଗବାନ କହିଲେ ନା ନା, ସେମାନେ ପ୍ରକୃତରେ ସେ ସୂର୍ଯ୍ୟଦେବ ଆସୁନାହାନ୍ତି, ସେ ସତ୍ୟରାଜିତ ଆସୁଛନ୍ତି. ତାଙ୍କ ଶରୀରରୁ ଯେଉଁ ଜଳ ଜ୍ୟୋତି ନିର୍ଗତ ହେଉଛି, ଇଏ ସେ ସୂର୍ଯ୍ୟଦେବ ତାଙ୍କୁ ଦେଇଛନ୍ତି. ସେଇଟା ହେଉଛି ଗୋଟେ ସନାତକ ମଣି. ଏ ସନାତକ ମଣିକୁ ସେ ନେଇ ସତ୍ୟରାଜିତ ତାଙ୍କର ଗୃହରେ ଗୋଟେ ମନ୍ଦିରରେ ସ୍ଥାପନ କଲେ. ବ୍ରାହ୍ମଣମାନଙ୍କ ଦ୍ୱାରା ସ୍ଥାପନ କଲା ପରେ ସେ ସନାତମଣିର ବିଶେଷତ୍ୱ ହେଉଛି ଯେ ପ୍ରତିଦିନ ସେ କେତେ ବାହାର ଦେବ, ଆଠ ବାର ସୁବର୍ଣ୍ଣ ସେ ଯାତ କରେଇବ. ଆଠ ବାର ଶୂନ ହେଉଛି 77 କେଜି ପାଖାପାଖି. ଏବଂ ସେ ଯେଉଁ ସ୍ଥାନରେ ରହିବେ ସେ ସ୍ଥାନରେ କୌଣସି ମରୁଡ଼ି ଇତ୍ୟାଦି ସେ ପଡ଼ିବ ନାହିଁ. ଥରେ ଭଗବାନଙ୍କର ସହିତ ସତ୍ୟଜିତକୁ ଦେଖା ହେଇଛନ୍ତି, ତେଣୁ ଭଗବାନ କହିଲେ ତମେ ସେ ସନାତମଣିଙ୍କୁ ରାଜା ଅପରେସନକୁ ପ୍ରଦାନ କର. ସବୁକିଛି ସବୁ ରାଜ୍ୟର ସବୁକିଛି ସମ୍ପତ୍ତି ହେଉଛି ରାଜାଙ୍କର, କିନ୍ତୁ ସେ ଲୋଭବଶତଃ ଭଗବାନ କଥା ଶ୍ରବଣ କଲେ ନାହିଁ, ତେଣୁ ତାଙ୍କୁ ସେଥିପାଇଁ ତାଙ୍କର ଫଳ ଭୋଗିବାକୁ ପଡ଼ିଲା. ଥରେ ତାଙ୍କର ଭାଇ ପ୍ରସେନ ସେ ମଣିକୁ ନେଇ ଯାଇଛନ୍ତି, ଜଙ୍ଗଲକୁ ଯାଇଥିଲେ ଶିକାର କରିବା ପାଇଁ, ଆଉ ଫେରିଲେ ନାହିଁ. ତେଣୁ ଇଏ ଭାବିଲେ ସତ୍ୟରାଜିତ କୃଷ୍ଣ ତ କହୁଥିଲେ ମଣି ଦେବା ପାଇଁ, ମୁଁ ଦେଲିନି, ବୋଧେ ସେ ଚୋରିକି ନେଇଗଲି କ'ଣ, ମୋର ଭାଇକୁ ହତ୍ୟା କଲେ କି କ'ଣ ବୋଧେ, ଆଉ ସେ ତ ପିଲାଦିନେ ଚୋରି କରୁଥିଲେ, ତାଙ୍କର ତ ଚୋର ଅଭ୍ୟାସ ଅଛି, ଚୋରି ଅଭ୍ୟାସ. ଏଇଭଳି ଭାବରେ ଯେତେବେଳେ କହିଲେ ସାରା ଦ୍ୱାରକାଧୀଶରେ ଦ୍ୱାରକାରେ ସମସ୍ତଙ୍କର ମନରେ ସେଇ କଥା କାନରେ କୁହାକୁ ଆରମ୍ଭ ହେଲା. ତେଣୁ ଏ କଥା ଯେତେବେଳେ ଶୁଣିଲେ ଭଗବାନ, ତେଣୁ ଏ ଅପବାଦକୁ ଦୂର କରିବା ପାଇଁ ଭଗବାନ କେତେଜଣ ଦ୍ୱାରକାବାସୀଙ୍କୁ ନେଇ ଯାଇ ପହଞ୍ଚିଲେ. ସେ ଯେଉଁ ପ୍ରସନ୍ନ ଯେଉଁ ସ୍ଥାନ ଯେଉଁ ଯାଇଥିଲେ ଘୋଡ଼ା ଦ୍ୱାରା ଯାଇଥିଲେ, ସେଇ ଚିହ୍ନ ଦେଖି ଦେଖି ଯାଇ ପହଞ୍ଚିଲେ, ଦେଖିଲେ ଗୋଟେ ସ୍ଥାନରେ ସେ ଘୋଡ଼ା ଆଉ ସେ ପ୍ରସନ୍ନ ଦୁଇ ଜଣ ଯାଏ ମୃତ୍ୟୁବରଣ କରିଛନ୍ତି, ତାଙ୍କର କଙ୍କାଳ ପଡ଼ିଛି. ତେଣୁ ସେଇଠୁ ଗୋଟେ ସିଂହ ଗୋଟେ ଯାଇଛି, ତେଣୁ ସେ ଭାବିଲେ ବୋଧେ ସେ ସିଂହଟି ୟାଙ୍କୁ ହତ୍ୟା କରି ସେ ମଣି ନେଇକି ଯାଇଛି. ତେଣୁ ସିଂହର ପାଦଚିହ୍ନ ଦେଖି ଯାଇ ପହଞ୍ଚିଲେ ଗୋଟେ କନ୍ଦର ମୂଳରେ ପହଞ୍ଚିଲେ, କନ୍ଦର ପାଖରେ. ତେଣୁ ସେଇଠି ରହି ଦେଖିଲେ ସେଇଠି ସେ ଇଏ ବି ସିଂହ ମଧ୍ୟ ମରିକି ପଡ଼ିଛି. ତେଣୁ ସେ ଦେଖିଲେ ଗୋଟେ ଜାମ୍ବ ଗୋଟେ ଭାଲୁ ତାଙ୍କୁ ହତ୍ୟା କରି ସେ ମଣିକି ନେଇ ବୋଧେ ଯାଇଛନ୍ତି. ତେଣୁ ସେଇ କନ୍ଦର ମୂଳରେ ସେ ଦ୍ୱାରକାବାସୀମାନଙ୍କୁ ରଖି ମାନେ ସେ ଭିତରକୁ ଗଲେ, ଭିତରକୁ ଯାଇକି ଦେଖିଲେ ପାତାଳରେ ପ୍ରବେଶ କରିଗଲେ। ଏଇଟା ଭାଗବତରେ ପାତାଳ କଥା କହେନି, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ତାଙ୍କ ଭାଷାରେ କହୁଛନ୍ତି ପାତାଳରେ ଯାଇ ପହଞ୍ଚିଗଲେ। ତେଣୁ ପାତାଳରେ ଯେତେବେଳେ ପହଞ୍ଚିଲେ ସେ ସମୟରେ ଦେଖିଲେ ତେଣୁ ପିଲା ସେ ମଣିକୁ ନେଇ ଖେଳୁଛନ୍ତି। ତେଣୁ ଭଗବାନ ସେ ମଣିକୁ ନେଇକି ଯେତେବେଳେ ଗ୍ରହଣ କରିବା ପାଇଁ ବସିଛନ୍ତି, ସେ ସମୟରେ ସେ ପିଲାମାନଙ୍କର ଯିଏ ଥିଲେ ଧାଇ ସେ ଚିତ୍କାର କଲେ, ଚାହିଁର ଚିତ୍କାର ଶୁଣି ଜାମ୍ବବାନ ଧାଇଁକି ପଳାଇ ଆସିଲେ କ'ଣ ହେଇଛି ଘଟଣା ଜାଣିବା ପାଇଁ। ଦେଖିଲେ ଜଣେ ଅପୂର୍ବ ସୁନ୍ଦର ଯୁବକ ତାଙ୍କର ସେ ମଣି ନେବା ପାଇଁ ବସିଛି, ତେଣୁ ସେ ତାଙ୍କ ସହିତ ଯୁଦ୍ଧ କଲେ, 28 ଦିନ ଧରି ଯୁଦ୍ଧ କଲେ। ଏଇ ଯୁଦ୍ଧ ଯେଉଁ ହେଲା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହୁଛନ୍ତି ଯେ ଭଗବାନ ଅନେକ ଅସୁରମାନଙ୍କ ସହିତ ଯୁଦ୍ଧ କରୁଛନ୍ତି, ତାଙ୍କୁ ହତ୍ୟା କରିଛନ୍ତି, କିନ୍ତୁ ତାଙ୍କର ତଥାପି ଯୁଦ୍ଧ ପିପାସା ମେଣ୍ଟି ନଥିଲା। ସେଗୁଡ଼ିକ ଜାମ୍ବବାନ ମଧ୍ୟ ଅନେକ ରାବଣଙ୍କ ଯୁଦ୍ଧରେ ସେ ଅନେକ ଅସୁରଙ୍କୁ ହତ୍ୟା କରିଛନ୍ତି, କିନ୍ତୁ ତଥାପି ତାଙ୍କର ଯୁଦ୍ଧ ପିପାସା ମେଣ୍ଟି ନଥିଲା। ତେଣୁ 28 ଦିନ ଧରି ଦିନ ରାତି ଅବିଶ୍ରାନ୍ତ ଭାବରେ, କୌଣସି ବିଶ୍ରାମ ନାହିଁ, କୌଣସି ଖାଦ୍ୟ ଗ୍ରହଣ ନାହିଁ, କୌଣସି ପାନୀୟ ଗ୍ରହଣ ନାହିଁ, ଯୁଦ୍ଧ କଲେ 28 ଦିନ ଧରି। ତେଣୁ ତାପରେ ଯେତେବେଳେ 28 ଦିନ ପରେ ଯେତେବେଳେ ଜାମ୍ବମାନଙ୍କର ଶରୀର ସବୁ ଶୀତଳ ହୋଇଗଲା ଆଉ ଦୁର୍ବଳ ହୋଇଗଲା, ସେତେବେଳେ ସେ ଜାଣିଲେ ପ୍ରକୃତରେ ଇଏ ଆଉ କେହି ନୁହେଁ, ଇଏ ହେଉଛନ୍ତି ମୋର ପ୍ରଭୁ ଭଗବାନ ରାମଚନ୍ଦ୍ର। ତେଣୁ ସେ ତାଙ୍କୁ ପ୍ରାର୍ଥନା କରୁ, ଜାନି ତଂ ସର୍ବଭୂତାନାଂ ପ୍ରାଣ ଓଜସୌବଳଂ ବିଷ୍ଣୁ ପୁରାଣ ପୁରୁଷଂ ପ୍ରଭୁ ବିଷ୍ଣୁ ମଦୀଶ୍ୱରଂ। ପ୍ରଭୁ, ମୁଁ ଜାଣୁଛି ଆପଣ ହେଉଛନ୍ତି ସେହି ଭଗବାନ, ସର୍ବଭୂତାନାଂ ବିଷ୍ଣୁ ଅର୍ଥାତ୍ ସର୍ବବ୍ୟାପକଂ, ଅହଂ ତୁ ବ୍ୟାପି, ଅହଂ ତୁ ବ୍ୟାପ୍ୟ, ଆମେ ସବୁଠାରେ ବ୍ୟାପ୍ତ ନୁହଁ, ଆମେ ଗୋଟିଏ ସ୍ଥାନରେ ରହୁଛେ, କିନ୍ତୁ ଭଗବାନ ଏକ ସମୟରେ ସବୁ ସ୍ଥାନରେ ବ୍ୟାପିକି ରହିପାରିବେ। ସେଥିପାଇଁ ଭଗବାନଙ୍କୁ ଇଂରାଜୀରେ କୁହାଯାଏ କ'ଣ, ଓମ୍ନି ପ୍ରେଜେଣ୍ଟ। ଭଗବାନଙ୍କୁ 3ଟି ଶବ୍ଦ ବ୍ୟବହାର କରାଯାଏ ଇଂରାଜୀରେ, ଓମ୍ନି ପ୍ରେଜେଣ୍ଟ, ଓମ୍ନି ସିଏଣ୍ଟ, ଓମ୍ନି ପୋଟେଣ୍ଟ। ଏଟା ପଢ଼ିଛ, ଓମ୍ନି ପ୍ରେଜେଣ୍ଟ ମାନେ ସେ ସବୁ ସ୍ଥାନରେ ରହିପାରନ୍ତି, ସବୁ ସ୍ଥାନରେ ରହିପାରନ୍ତି। ଓମ୍ନି ସିଏଣ୍ଟ ମାନେ ସବୁକିଛି ଜ୍ଞାନ ତାଙ୍କର ଅଛି। ଓମ୍ନି ପୋଟେଣ୍ଟ ମାନେ ସବୁ ଶକ୍ତି ତାଙ୍କର ରହିଛି। ତେଣୁ ଭଗବାନ ହେଉଛନ୍ତି ବିଷ୍ଣୁ, ସେ ସର୍ବବ୍ୟାପକ, କିନ୍ତୁ ଆମେ ଅହଂ ତୁ ବ୍ୟାପ୍ୟ, ଆମେ ଗୋଟିଏ ସ୍ଥାନରେ ରହିବା। ଆମେ ଏଇ ଜଗନ୍ନାଥ ଟାୱାର୍ସ 104 ଅଛୁ ମାନେ, ତା ନୁହଁ ଯେ ଆମେ କାନାଡ଼ାରେ ଅଛୁ ବା ଡେନମାର୍କରେ ଅଛୁ ବା ଚେନ୍ନାଇରେ ଅଛୁ, ଆମେ ଏଇଠି ଅଛୁ ମାନେ ଏଇଠି, କିନ୍ତୁ ଭଗବାନ ଏଇଠି ଅଛନ୍ତି, ପୁଣି ସବୁଠି ଅଛନ୍ତି, ସର୍ବବ୍ୟାପକ ସେ, ଏବଂ ସିଏ ହେଉଛନ୍ତି ପୁରାଣ ପୁରୁଷ, ପୁରାଣ ସବୁବେଳ ପାଇଁ ସେ ରହିଛନ୍ତି, ଆଦି ପୁରୁଷ ସେ, ପୁରାଣ ପୁରୁଷ। କିନ୍ତୁ ଆମେ ହେଉଛେ ଅହମ୍ ଅର୍ବାଚୀନ ପୁରୁଷ, ଆମେ ଏବେ ଆମର ଜନ୍ମଗ୍ରହଣ ଯେତେବେଳେ ଯେତେବେଳେ ଆମେ ସୃଷ୍ଟି ହେଲେ ଆମର ଏଇ ଶରୀର କଥା ସେ କୁହାହେଉଛି, ଆମେ ମଧ୍ୟ ଭଗବାନ ଭଳି ପୁରାଣ ପୁରୁଷ, କିନ୍ତୁ ଏଠି କହିବାର ଉଦ୍ଦେଶ୍ୟ ହେଉଛି ଆମର ଶରୀରଟି ଏବେ ସୃଷ୍ଟି ହେଇଛି। ଯେତେବେଳେ ଭଗବାନ କହିଲେ ଅର୍ଜୁନଙ୍କୁ ଭଗବତ ଗୀତା 4ର୍ଥ ଅଧ୍ୟାୟରେ, ହେ ଅର୍ଜୁନ, ମୁଁ ତୁମକୁ ଏ ଯେଉଁ ଜ୍ଞାନ ପ୍ରଦାନ କରିବି, ଏ ଜ୍ଞାନକୁ ମୁଁ ଦେଇଥିଲି ସୂର୍ଯ୍ୟର ଦେବତା ବିଭୂଷଣ କହିଥିଲି, କେବେ କହିଥିଲି, 12,40,000 ବର୍ଷ ପୂର୍ବେ। ତେଣୁ ଅର୍ଜୁନ କ'ଣ ପଚାରିଲେ ଭଗବାନଙ୍କୁ, କ୍ୱେଶ୍ଚିନ୍ ଅର୍ଜୁନ ପଚାରିଲେ, ପ୍ରଭୁ ଆପଣ ତ ଅପରଙ୍ଗ ଭଗବତ ଜନ୍ମ ପରଂ ଜନ୍ମ ବିଭସ୍ୱତ କଥଂ ଏତତ୍ ବିଜାନିୟମ୍ ତୁମାଦ ପ୍ରବ୍ଧବାନ ଇତି, ଆପଣ ତ ମୋ ସହିତ ଜନ୍ମ ହେଇଛନ୍ତି 100 ବର୍ଷ, ଆପଣ 90 ବର୍ଷର ଆପଣ ହେଇଛି, ଯୁଦ୍ଧ ମହାଭାରତ ଯୁଦ୍ଧବେଳେ ଭଗବାନ 90 ବର୍ଷ ହେଇଥିଲା, ଆଉ ବିଭୂଷଣ ତ 40,000,000,000 ତଳ କଥା, ଆମେ କେମିତି ଜାଣିବା ଯେ ଆପଣ ତାଙ୍କୁ କହିଥିଲେ ବୋଲି, ଭଗବାନ କ'ଣ କହିଥିଲେ, କ୍ୱେଶ୍ଚିନ୍ ଭଗବାନ କହିଥିଲେ, ହେ ଅର୍ଜୁନ, ବହୁନି ମେ ବ୍ୟତୀତାନି ଜନ୍ମାନି ତପ ଚାର୍ଜୁନ ତାହ୍ୟଂ ବେଦ ସର୍ବାଣି ନ ତଙ୍ଗ ବ୍ୟଥ କରନ୍ତୁ। ଆମେ, ତମେ ଆଉ ମୁଁ, ଆମେ ବହୁତ ଜନ୍ମ ବିତେଇ ଦେଇଛେ, ସେସବୁକୁ ମନେ ରଖିଛି, କିନ୍ତୁ ତମେ ସେସବୁ ଭୁଲି ଯାଇଛ। ତେଣୁ ସେ କଥା ଏଠି ମଧ୍ୟ ଜାମ୍ବବାନ କହୁଛନ୍ତି, ଆପଣ ହେଉଛନ୍ତି ପୁରାଣ ପୁରୁଷ ଏବଂ ପ୍ରଭୁ ବିଷ୍ଣୁ ଆପଣଙ୍କର ପ୍ରଭାବ ରହିଛି, କିନ୍ତୁ ଅହମ୍ ପ୍ରଭାବହୀନ, ଭଗବାନ ସବୁକିଛି କରିପାରିବେ, ତାଙ୍କର ପ୍ରଭାବ ରହିଛି, କିନ୍ତୁ ଆମର ଲିମିଟେଡ଼ ଶକ୍ତି, ସୀମିତ ଶକ୍ତି, ପ୍ରଭୁହୀନ, ଏବଂ ଆପଣ ହେଉଛନ୍ତି ଅଧୀଶ୍ୱରମ୍। ଅଧୀଶ୍ୱରମ୍ କହିଲେ ଆପଣ ସବୁକିଛିର ନିୟନ୍ତ୍ରଣକାରୀ, କିନ୍ତୁ ଆମେ ହେଉଛେ କ'ଣ? ଅହମ୍ ଇଶିତବ୍ୟ, ଆମେ ହେଉଛେ ନିୟନ୍ତ୍ରିତ। ଏହିଭଳି ଭାବରେ ଭଗବାନଙ୍କୁ ବହୁତ ପ୍ରାର୍ଥନା କଲା ପରେ ଭଗବାନ ସନ୍ତୁଷ୍ଟ ହେଇ ତାଙ୍କର ଶରୀରରେ ତାଙ୍କୁ ଆଉଁସି ଦେଲେ ଟିକେ। ତେଣୁ ଜାମ୍ବବାନଙ୍କର ସମସ୍ତ ଯେଉଁ କଷ୍ଟ ଥିଲା ସବୁ ଚାଲିଗଲା, ଯେଉଁ ଦୁର୍ବଳତା ଥିଲା ସବୁ ଚାଲିଗଲା, ସେ ପୁଣି ସତେଜତା ଅନୁଭବ କଲେ। ଭଗବାନ ଏଭଳି ଭାବରେ ତାଙ୍କର ପ୍ରଭାବ ରହିଛି। ତେଣୁ ଭଗବାନ କହିଲେ, ହେ ଜାମ୍ବବାନ, ତୁମର ଏ ଯେଉଁ ପିଲାମାନେ ଏ ଯେଉଁ ଖେଳୁଛନ୍ତି, ଏ ମଣିଟି ମୋତେ ପ୍ରଦାନ କର। ଏ ମଣି ପାଇଁ ମୋତେ ବହୁତ ଅପବାଦ ସହିବାକୁ ପଡ଼ୁଛି, ତେଣୁ ଏ ମଣି ସନ୍ଧାନ ମୁଁ ଆସିଥିଲି। ତେଣୁ ଜାମ୍ବବାନ କହିଲେ, ନା ପ୍ରଭୁ, ମୁଁ ଆପଣଙ୍କୁ ଏ ମଣି ଦେବି ନାହିଁ। କାହିଁକି ନା? ମୁଁ ଗୋଟେ ସର୍ତ୍ତରେ ଦେବି, ମୋର କନ୍ୟା ଜାମ୍ବବାନ ଜାମ୍ବବତୀ, ଏ କନ୍ୟାକୁ ଆପଣ ଗ୍ରହଣ କରନ୍ତୁ, ତାହେଲେ ମୁଁ ଆକୁ ଯୌତୁକ ହିସାବରେ ଏଇଟା ମଣିଟିକୁ ଦେବି। ତେଣୁ ଭଗବାନ ଜାମ୍ବବତୀକୁ ବିବାହ କରି ଜାମ୍ବବତୀକୁ ଆଣି ଜାମ୍ବବାନ ନିଜେ ତାଙ୍କର ଗଳାରେ ସେ ମଣିଟିକୁ ବାନ୍ଧିଦେଲେ। ତେଣୁ ଭଗବାନ ଆସି ପହଞ୍ଚିଲେ ଯେତେବେଳେ ଦ୍ୱାରକାରେ, ଦ୍ୱାରକାବାସୀମାନେ ଯେଉଁମାନେ ଥିଲେ ସେ କନ୍ଦର ମୂଳରେ, କନ୍ଦର ପାଖରେ 12 ଦିନ ଅପେକ୍ଷା କରିଥିଲେ। ତାପରେ ଭାବିଲେ ବୋଧେ କୃଷ୍ଣଙ୍କର ମୃତ୍ୟୁ ହୋଇଗଲା, ତେଣୁ ସେ ଫେରି ଆସିଲେ ଦ୍ୱାରକାକୁ। ଆସି ବସୁଦେବ, ଦେବକୀ ଏମାନେ ସମସ୍ତଙ୍କୁ ଏ କଥା ଜଣେଇଲେ। ରୁକ୍ମିଣୀ ଦେବୀ ତାଙ୍କ ପ୍ରଥମ ପତ୍ନୀ, ତାଙ୍କୁ ଖବର ଦିଆଗଲା। ତେଣୁ ସେମାନେ ବହୁତ ମନ ଦୁଃଖ ଭାବିଲେ କୃଷ୍ଣ ବୋଧେ ଚାଲିଗଲେ। ତେଣୁ ଯାଇ ସେମାନେ ଦ୍ୱାରକାରେ ଗୋଟେ ମନ୍ଦିର ଅଛି, ଦେବୀ ମନ୍ଦିର ଚନ୍ଦ୍ରଭାଗା, ଏ ଚନ୍ଦ୍ରଭାଗା ମନ୍ଦିରକୁ ଯାଇ ସେଠାରେ ବିଭିନ୍ନ ପ୍ରକାର ପ୍ରାର୍ଥନା କରୁଛନ୍ତି। ହେ ପ୍ରଭୁ, ହେ ମା, ତୁମର ଯେମିତି ପୁତ୍ର ଗଣେଶଜୀ ଅଛନ୍ତି, କାର୍ତ୍ତିକେୟ ଅଛନ୍ତି, ସେଇଭଳି ଭାବରେ ବସୁଦେବ ଦେବୀ କହୁଛନ୍ତି, ଆମର ପୁତ୍ର କୃଷ୍ଣଙ୍କୁ ଫେରାଇ ଦିଅନ୍ତୁ। ଏଇ ପ୍ରାର୍ଥନା କଲାବେଳେ ବିଶ୍ୱନାଥ ଚକୁରୀ ଠାକୁର କହୁଛନ୍ତି, ଦେବୀ ପ୍ରକଟ ହୋଇଗଲେ, କହିଲେ ସେ କୃଷ୍ଣ ଆସୁଛନ୍ତି ବର୍ତ୍ତମାନ ତାଙ୍କର ନୂତନ ପତ୍ନୀଙ୍କ ସହିତ। ତେଣୁ ସାଙ୍ଗେ ସାଙ୍ଗେ ଭଗବାନ କୃଷ୍ଣ ଆସି ପହଞ୍ଚିଗଲେ, ଜାମ୍ବବତୀଙ୍କ ସହିତ ଆସି ପହଞ୍ଚିଗଲେ। ତେଣୁ ବହୁତ ସୁନ୍ଦର ଭାବରେ ସମସ୍ତେ ଦେଖି ଭଗବାନଙ୍କ ଦର୍ଶନ କରି ବହୁତ ଆନନ୍ଦିତ ହେଲେ। ସମସ୍ତେ ଆନନ୍ଦ ଅତିଶୟରେ ନୃତ୍ୟ କରିବାକୁ ଲାଗିଲେ। ତେଣୁ ଭଗବାନ ତାଂ ସତ୍ୟଭାମାଂ ଭଗବାନ ଉପଜେମି ଯଥା ବିଧି, ଭଗବାନ ସତ୍ୟଭାମାଙ୍କୁ ବିବାହ କଲେ। ବୋର୍ ବି ଯାହାଚି ତାଂ ଶୀଳ ରୂପାଦି ଯା ଗୁଣାନ୍ୱିତମ୍, ସତ୍ୟ ମାନେ ଜାମ୍ବବତୀକୁ ବିବାହ କଲା ପରେ ତାପରେ ସେ ସତ୍ରାଜୀଙ୍କୁ ଡକେଇଲେ, ଏବଂ ଡକେଇ ତାଙ୍କୁ ସେ ମଣିକୁ ପ୍ରଦାନ କଲେ, ଏବଂ ମଣିର ଆଖ୍ୟାନ ବୃତ୍ତାନ୍ତ ଜଣେଇଲେ। ତେଣୁ ସତ୍ରାଜିତ ମଣି ପାଇ ବହୁତ ନିଜକୁ ବହୁତ ଅପରାଧୀ ବୋଲି ମନେ କଲେ। କହିଲେ, ମୁଁ ଏ ଯେଉଁ ଅପରାଧ କଲି ଭଗବାନ ପ୍ରତି, ମୁଁ ଏଥିରୁ କେମିତି, ଏଇ ଅପରାଧରୁ କେମିତି ମୁକ୍ତି ପାଇବି, ଅପରାଧ କେମିତି ମୋର ଖେଳନ ହେବ। ତେଣୁ ଚିନ୍ତା କରି ତାଙ୍କର କନ୍ୟା ସତ୍ୟଭାମାଙ୍କୁ ମଧ୍ୟ ସେ ଭଗବାନ ପ୍ରଦାନ କଲେ, ଏବଂ ସେ ସତ୍ୟଭାମାଙ୍କୁ ପ୍ରଦାନ କରି ସେ ମଧ୍ୟ ଯୌତୁକ ରୂପରେ ସେଇ ସତ୍ୟ ମଣିକୁ ପ୍ରଦାନ କରୁଥିଲେ। କିନ୍ତୁ ଭଗବାନ କହିଲେ, ନା ନା, ତମେ ଦେବତାମାନଙ୍କର ଦେବ ଦେବ ପୂଜକ, ତମେ ଏଇଟାକୁ ରଖ, କିନ୍ତୁ ଆଦରୁ ଯେଉଁ ଯେଉଁ ବାହାରିବ ସୁନା ଇତ୍ୟାଦି ସବୁ ବାହାରୁଛି, ସେ ସୁବର୍ଣ୍ଣ ଇତ୍ୟାଦିକୁ ଆମକୁ ପ୍ରଦାନ କରିବ। ତେଣୁ ଭଗବାନ ସତ୍ୟଭାମାଙ୍କୁ ତାଂ ସତ୍ୟଭାମାନ ଭଗବାନ ଉପଜେମି ଯଥା ବିଧି, ବୋର୍ବି ଯାହାଚି ତାଂ ଶୀଳ ରୂପାଦ୍ୟ ଯାହା ଗୁଣାନ୍ୱିତ। ସତ୍ୟଭାମାଙ୍କର ଅନେକ ଗୁଣ ରହିଛି, ଏସବୁ ବିଷୟରେ ବର୍ଣ୍ଣନା କରାଯିବ ପର ଅଧ୍ୟୟନ କରେ। ତେଣୁ ଭଗବାନ ଆହ୍ୱାନ ମଣି ପ୍ରତିଚ୍ଛାମ ବୟଂ ନୃପ ତବାସ୍ତାଂ ଦେବ ଭକ୍ତସ୍ୟ ବୟଂ ଚ ଫଳଭାଗିନ। ଭଗବାନ କହିଲେ, ନା ନା, ତମେ ଦେବଭକ୍ତ, ତମେ ଏଇ ମଣିକୁ ରଖ, କିନ୍ତୁ ଆମକୁ ଫଳ ପ୍ରଦାନ କରିବ, ସେ ଯେଉଁ ସୁବର୍ଣ୍ଣ ଇତ୍ୟାଦି ଯେଉଁ ଉତ୍ପନ୍ନ କରୁଛି ସେ ସୁବର୍ଣ୍ଣକୁ ଆମକୁ ପ୍ରଦାନ କରିବ। ଇଦି ଶ୍ରୀମଦ ଭାଗବତୀ ମହାପୁରାଣୀ ଶ୍ରୀ ବ୍ରହ୍ମସୂତ୍ରଭାଷ ପରମହଂସ ସଂହିତା ପରିଶିକ୍ଷା ଦଶମ ସ୍କନ୍ଦ ସାମନ୍ତକ ଉପାଖ୍ୟାନ ନାମ ଷଟ୍ ପଞ୍ଚସ୍ୟାଧ୍ୟାୟ। ଓଂ ନମଃ ଭଗବତେ ବାସୁଦେବାୟ, ଓଂ ନମଃ ଭଗବତେ ବା